ଦ୍ୱିତୀୟ ବିବରଣ ଦୁଇ ପର୍ବ ଅନନ୍ତର ମୋ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମେମାନେ ଫେରି ସୁଫସମୁଦ୍ର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ। ପୁଣି ସେଇର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା। ତେଣୁ ସଦାପ୍ରଭୁ ମୋତେ କହିଲେ, ତୁମେମାନେ ଯଥେଷ୍ଟ କାଳ ଏହି ପର୍ବତ ବୁଲିଅଛ, ଏବେ ଉତ୍ତର ଦିଗକୁ ଫେର। ତୁମେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେଇର ନିବାସୀ ତୁମମାନଙ୍କର ଭାତୃଗଣର ଅର୍ଥାତ୍ ଏସ୍ୱ ସନ୍ତାନଗଣର ସୀମା ଦେଇ ତୁମମାନଙ୍କୁ ଯିବାକୁ ହେବ। ତହିଁରେ ସେମାନେ ତୁମମାନଙ୍କଠାରୁ ଭୀତ ହେବେ, ଏଣୁ ତୁମେମାନେ ଅତି ସାବଧାନ ହୁଅ। ସେମାନଙ୍କ ସହିତ ବିରୋଧ କର ନାହିଁ, କାରଣ ଆମ୍ଭେ ତୁମମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ, ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ, ଯେହେତୁ ଆମ୍ଭେ ଏସ୍ରୋକୁ ଅଧିକାରାର୍ଥେ ସେହିର ପର୍ବତ ଦେଇଅଛୁ। ତୁମେମାନେ ରୂପା ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ, କାରଣ ସଦାପ୍ରଭୁ ତୁମର ପରମେଶ୍ୱର ତୁମ ହସ୍ତର ସମସ୍ତ କର୍ମରେ ତୁମମାନଙ୍କୁ ଆଶୀର୍ବାଦ କରିଅଛନ୍ତି। ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମର ଗମନର ତତ୍ତ୍ୱ ନେଇଅଛନ୍ତି। ଏହି 40 ବର୍ଷକାଳ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ତୁମର ସହବର୍ତ୍ତୀ ହୋଇଅଛନ୍ତି, ତୁମର କିଛି ଅଭାବ ହୋଇନାହିଁ। ଏ ଉତ୍ତାରେ ଆମେମାନେ ସେଇର ନିବାସୀ ଆପଣା ଭାତୃଗଣ ଏସ୍ୱ ସନ୍ତାନମାନଙ୍କ ନିକଟ ଦେଇ ଏଲତ୍ ଓ ଇତ୍ସିଓନ୍ ଗେବନ୍ ପଦାଭୂମିର ପଥଠାରୁ ଯାତ୍ରା କଲୁ। ତହୁଁ ଆମେମାନେ ଫେରି ମୟା ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ। ତହିଁରେ ସଦାପ୍ରଭୁ ମୋତେ କହିଲେ, ମୟାବକୁ କ୍ଲେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ ଲଗାଅ ନାହିଁ, କାରଣ ଆମ୍ଭେ ତୁମକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ, ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ। ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କଲେ, ସେମାନେ ବଳବାନ ଓ ଅନେକ ଅନାକୀୟମାନଙ୍କ ପରି ଦୀର୍ଘକାୟ ଥିଲେ। ଅନାକୀୟମାନଙ୍କର ତୁଲ୍ୟ ସେମାନେ ହିଁ ରଫିୟାରମାନଙ୍କ ମଧ୍ୟରେ ଗଣିତ ଥିଲେ, ମାତ୍ର ମୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ। ପୁଣି ପୂର୍ବେ ହୋରିୟ ଲୋକମାନେ ସେଇରେ ବାସ କଲେ, ମାତ୍ର ଏସ୍ୱର ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କଲେ ଓ ଆପଣମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ, ଯେ ରୂପେ ଇସ୍ରାଏଲ ସଦାପ୍ରଭୁଙ୍କର ଦତ୍ତ ଆପଣ ଅଧିକାର ଭୂମିରେ କଲେ। ଏବେ ତୁମେମାନେ ଉଠ ଓ ସେରତ୍ ନଦୀ ପାର ହୁଅ। ତହିଁରେ ଆମ୍ଭେମାନେ ସେରତ୍ ନଦୀ ପାର ହେଲୁ। କାଦେଶ ବର୍ଣ୍ଣୟଠାରୁ ସେରତ୍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ 38 ବର୍ଷ ଲାଗିଲା। ସେହି ସମୟକୁ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ଉଚ୍ଛିନ୍ନ ହୋଇଥିଲେ, କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ନିଶେଷରେ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା। ଏହି ରୂପେ ସେ ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ ସଦାପ୍ରଭୁ ମୋତେ କହିଲେ, ଆଜି ତୁମକୁ ମୟାବୀର ସୀମା ଆର ଦେଇ ଯିବାକୁ ହେବ। ପୁଣି ତୁମ୍ଭେ ଅମ୍ମନ ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଲେଶ ଦିଅ ନାହିଁ କି ସେମାନଙ୍କ ସଙ୍ଗେ ବିରୋଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମନ ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ, ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ। ସେହି ଦେଶ ମଧ୍ୟ ରଫାୟମାନଙ୍କର ଦେଶ ବୋଲି ଗଣିତ। ପୂର୍ବେ ରଫିୟାମାନେ ସେଠାରେ ବାସ କଲେ, ମାତ୍ର ଅମନ୍ୟମାନେ ସେମାନଙ୍କୁ ସମସୁମୀୟ ବୋଲି କହିଲେ। ସେମାନେ ବଳବାନ ଓ ଅନେକ ଅନାକ୍ୟମାନଙ୍କ ପରି ଦୀର୍ଘକାୟ ଲୋକ ଥିଲେ, ମାତ୍ର ସଦାପ୍ରଭୁ ଅମନ୍ୟମାନଙ୍କର ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ। ପୁଣି ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ। ସେ ସ୍ତ୍ରୀର ନିବାସୀ ଏସ୍ୱ ସନ୍ତାନଗଣ ନିମନ୍ତେ ସେହି ରୂପ କର୍ମ କରିଥିଲେ, ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରିୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଅଦ୍ୟାପି ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି। ପୁଣି କପ୍ତରରୁ ଆଗତ କପ୍ତରୀୟମାନେ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅଦ୍ୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ। ତୁମେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣନ୍ ଉପତ୍ୟକା ପାର ହୁଅ। ଦେଖ, ସେ ହିଜବୋନ୍ର ରାଜା ଇମୋରିୟ ସିନହଙ୍କୁ ତା ଦେଶକୁ ତୁମ ହସ୍ତରେ ସମର୍ପଣ କଲୁ, ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ ଲଗାଅ। ଅଦ୍ୟାବଧି ଆମେ ସମସ୍ତ ଆକାଶମଣ୍ଡଳର ଅଧସ୍ଥିତ ଲୋକମାନଙ୍କ ମନରେ ତୁମର ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା। ସେମାନେ ତୁମ ବିଷୟରେ ସମ୍ବାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ। ଆଉ ମୁଁ କଦମତ ପ୍ରାନ୍ତରରୁ ହିଜ୍ବୋନ୍ର ରାଜା ସିଓନ୍ ନିକଟକୁ ଦୂତ ଦ୍ୱାରା ଏହି ଶାନ୍ତିସୂଚକ ବାକ୍ୟ କହି ପଠାଇଲି, ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ। ସେଇର ନିବାସୀ ଏଷ୍ଟ ସନ୍ତାନଗଣ ଆଉ ନିବାସୀ ମୋଇବ୍ର ଲୋକମାନେ ମୋ ପ୍ରତି ଯେ ରୂପେ କଲେ ତଦ୍ରୂପ ତୁମେ କର। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ଆମେମାନେ ଜର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ ସେ ପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନ ଓ ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ, ମୁଁ କେବଳ ଆପଣ ପାଦ ଦେଇ ପାର ହୋଇଯିବି। ମାତ୍ର ହିଜ୍ବୋନ୍ର ରାଜା ସିହୋନ୍ ଆପଣା ଦେଶ ମଧ୍ୟ ଯେ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ହସ୍ତରେ ଆଜିର ନ୍ୟାୟ ତାହା ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ। ପୁଣି ସଦାପ୍ରଭୁ ମୋତେ କହିଲେ, ଦେଖ ଆମ୍ଭେ ସିଓନ୍କୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି, ତୁମେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ। ସେତେବେଳେ ସିଓନ୍ ଓ ସେ ଓ ତାହାର ସମସ୍ତ ପ୍ରଜା ଆମମାନଙ୍କ ବିରୁଦ୍ଧରେ ବାହାରି ସାହସର ସହିତ ଯୁଦ୍ଧ କରିବାକୁ ଆସିଲେ। ତେବେ ସଦାପ୍ରଭୁ ଆମମାନଙ୍କର ପରମେଶ୍ୱର ଆମମାନଙ୍କ ଆଗରେ ତାହାକୁ ସମର୍ପଣ କଲେ, ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାକୁ ବଧ କଲୁ। ଆଉ ସେହି ସମୟରେ ଆମେମାନେ ତାହାର ସମସ୍ତ ନଗରର ହସ୍ତଗତ କରି ଓ ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି ନଗର ବର୍ଜିତ ରୂପେ ବିନଷ୍ଟ କଲୁ। ଆମେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ, କେବଳ ପଶୁଗଣକୁ ଯେ ଯେ ନଗରର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟ ସବୁକୁ ଆମେମାନେ ଆପଣମାନଙ୍କ ନିମନ୍ତେ ଗ୍ରହଣ କଲୁ। ଅର୍ଣ୍ଣନ ଉପତ୍ୟକା ନିକଟସ୍ଥ ଅରେଆଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲିୟଦ୍ ପର୍ଯ୍ୟନ୍ତ ଏକ ନଗର ହିଁ ଆମମାନଙ୍କ ଶକ୍ତିର ଅତିରିକ୍ତ ନଥିଲା। ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଆମମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ। କେବଳ ଅମୁନ୍ ସନ୍ତାନମାନଙ୍କ ଦେଶ ଅର୍ଥାତ୍ ଯୋଦକ ନଦୀର ପାର୍ଶ୍ୱସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ, ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ।